ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମାଲୱି ଗସ୍ତର ଆଜି ଦ୍ୱିତୀୟ ଦିନରେ ପ୍ରତିନିଧିସ୍ତରୀୟ ଆଲୋଚନା ସମେତ ଦ୍ୱିପାକ୍ଷିକ ବୈଠକ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି। ମେଘାଳୟରେ 3.6 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ। ଲୋକପ୍ରିୟ ଅଭିନେତା ତଥା କୋଲକାତା ଦୂରଦର୍ଶନ ସମ୍ବାଦ ପାଠକ ଦେବରାଜ ରାୟଙ୍କ ପରଲୋକ। ଏବଂ ଭାରତ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ 180 ରନ୍ରୁ ବ୍ୟାଟିଂ ଜାରି ରଖିବ ନ୍ୟୁଜିଲାଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 3 ଆଫ୍ରିକୀୟ ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ମାଲୱିଠାରେ ପହଞ୍ଚିଛନ୍ତି। ଆଜି ସେଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦ୍ୱିପାକ୍ଷିକ ବୈଠକ ସମେତ ପ୍ରତିନିଧିସ୍ତରୀୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆମ ସମ୍ଭାଦଦାତାଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମାଲୱିର ରାଷ୍ଟ୍ରପତି ଲାଜାରୁସ୍ ଚକେରାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତିଙ୍କ ସହ ଯାଇଥିବା ପ୍ରତିନିଧି ଦଳ ମାଲୱି ପ୍ରତିପକ୍ଷ ପ୍ରତିନିଧି ଦଳଙ୍କ ସହ ଆଲୋଚନା କରିବେ। ଶ୍ରୀମତୀ ମୁର୍ମୁ ସେଠାରେ ଥିବା ଜାତୀୟ ଯୁଦ୍ଧ ସ୍ମାରକ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ମାଲୱିରେ ରହୁଥିବା ଭାରତୀୟ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ। ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବା ଲାଗି ପ୍ରବାସୀ ଭାରତୀୟମାନଙ୍କୁ ଆହୁରି ଉତ୍ସାହର ସହ କାର୍ଯ୍ୟ କରିବା ଲାଗି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପରାମର୍ଶ ଦେଇଥିଲେ। ଝାଡ଼ଖଣ୍ଡ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଆସନ୍ତା ମାସ 13 ତାରିଖରେ ପ୍ରଥମ ପର୍ଯ୍ୟାୟରେ 43 ଆସନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ। ଚଳିତ ମାସ 25 ତାରିଖ ସୁଦ୍ଧା ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ଦିନ 11:00 ଅପରାହ୍ନ 3:00 ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରାଯାଇପାରିବ। ଆସନ୍ତା 28 ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ ଓ 30 ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯାଇପାରିବ। ଝାଡ଼ଖଣ୍ଡ ବିଧାନସଭା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା 20 ତାରିଖରେ ହେବାକୁ ଥିବାବେଳେ ସମସ୍ତ ପର୍ଯ୍ୟାୟର ଭୋଟ୍ ଗଣତି 23 ତାରିଖରେ କରାଯିବ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ଏବଂ ଇଣ୍ଡିଆ ମେଣ୍ଟ ସେମାନଙ୍କ ଅଂଶୀଦାର ଅନ୍ୟ ରାଜନୈତିକ ଦଳଗୁଡ଼ିକ ସହ ଆସନ ବୁଝାମଣା କରିବେ। ବିଜେପି ଏହି ନିର୍ବାଚନରେ ଏଜେଏସ୍ୟୁ, ଜନତା ଦଳ ୟୁନାଇଟେଡ୍ ଏବଂ ଚିରାଗ ପାଶ୍ୱାନ ସମର୍ଥିତ ଏଲ୍ଜେପି ଦଳ ସହ ଆସନ ବୁଝାମଣା କରିବାକୁ ଥିବାବେଳେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା, କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଏବଂ ସିପିଆଇଏମ୍ଏଲ୍ ସହ ଆସନ ବୁଝାମଣା କରିବ। ମେଘାଳୟରେ ଗତ ମଧ୍ୟରାତ୍ରିରେ 3.6 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ଅନୁଭୂତ ହୋଇଛି। ସେଠାକାର ବିପର୍ଯ୍ୟୟ ପରିଚାଳନା ବିଭାଗର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଭୂକମ୍ପରେ କୌଣସି ଧନଜୀବନ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ। ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଅନୁଯାୟୀ 5 କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଠିକ୍ ସେହି ସମୟରେ ବାଂଲାଦେଶରେ 4.1 ତୀବ୍ରତା ବିଶିଷ୍ଟ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ତ୍ରିପୁରାର ପଶ୍ଚିମ ଏବଂ ଉତ୍ତର ଭାଗରେ ଅନୁଭୂତ ହୋଇଥିଲା। ମରିସସ୍ରେ ଜଳ ପାଇପ୍ଲାଇନ୍ ପରିବର୍ତ୍ତନ ପ୍ରକଳ୍ପ ପାଇଁ ଭାରତ ସରକାର ମରିସସ୍ ସରକାରଙ୍କୁ 487.6 କୋଟି ଟଙ୍କାର ନୂଆ ଋଣ ପ୍ରଦାନ କରିଛନ୍ତି। ଭାରତୀୟ ବିକାଶ ଏବଂ ଅର୍ଥନୈତିକ ସହାୟତା ଯୋଜନା ଅଧୀନରେ ଭାରତ ପ୍ରଥମଥର ପାଇଁ ମରିସସ୍କୁ ରୂପି ଜରିଆରେ ଏହି ଅର୍ଥ ପ୍ରଦାନ କରିବ। ମରିସସ୍ରେ ପ୍ରାୟ 100 କିଲୋମିଟର ପୁରୁଣା ଜଳ ପାଇପ୍ଲାଇନ୍କୁ ପରିବର୍ତ୍ତନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ସରକାରଙ୍କ ପକ୍ଷରୁ ଯେଉଁ ଋଣ ପ୍ରଦାନ କରାଯାଉଛି ସେଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରିହାତି ପ୍ରଦାନ କରିବ। ଏ ସଂକ୍ରାନ୍ତ ପ୍ରସ୍ତାବ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମରିସସ୍ ପ୍ରତିପକ୍ଷ ମନୀଷ ଗୋବିନ୍ଦଙ୍କୁ ଦେବା ପରେ ମରିସସ୍ ସରକାର ଏହାକୁ ଗ୍ରହଣ କରିଥିଲେ। ଆମ ସମ୍ଭାଦଦାତା ଜଣାଇଛନ୍ତି, ଗ୍ଲୋବାଲ୍ ସାଉଥ୍ ଅନ୍ତର୍ଗତ ଦେଶଗୁଡ଼ିକର ସାମଗ୍ରିକ ସାମାଜିକ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହା ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି। ଜାତୀୟ କ୍ରୀଡ଼ା ପରିଚାଳନା ବିଲ୍ 2024 ରୂପରେଖ ପ୍ରସ୍ତୁତ କରିବା ନିମନ୍ତେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଭାରତୀୟ ଅଲମ୍ପିକ୍ ସଂଘ, ଜାତୀୟ କ୍ରୀଡ଼ା ମହାସଂଘ ଏବଂ ଜାତୀୟ କ୍ରୀଡ଼ା ବିକାଶ ସଂଘ ସହ ଗତକାଲି ଅନୁଷ୍ଠିତ ବୈଠକରେ ଜାତୀୟ କ୍ରୀଡ଼ା ପରିଚାଳନା ବିଲ୍ ସମ୍ପର୍କରେ ମତାମତ ଦେବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଛି। ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଦେଶରେ କ୍ରୀଡ଼ା କ୍ଷେତ୍ରକୁ ସୁଦୃଢ଼ କରିବା ଏବଂ ଭାରତକୁ କ୍ରୀଡ଼ା କ୍ଷେତ୍ରରେ ଏକ ବଳିଷ୍ଠ ପରିଚୟ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସିବିଡିଟି ଆୟକର ବ୍ୟବସ୍ଥାକୁ ସରଳୀକରଣ କରିବା ଲାଗି ନିୟମରେ କେତେକ ପରିବର୍ତ୍ତନ କରିଛନ୍ତି। ସୂଚନା ଅନୁଯାୟୀ ବେତନଭୋଗୀ କର୍ମଚାରୀଙ୍କ କ୍ଷେତ୍ରରେ ଯେଉଁ ପରିମାଣର ଅର୍ଥ ଟିଡିଏସ୍ ଏବଂ ଟିସିଏସ୍ ଆକାରରେ ସଂଗ୍ରହ କରାଯାଉଛି ତାହା ପାଇବା ପାଇଁ ଦାବି ପ୍ରକ୍ରିୟାକୁ ସରଳ କରାଯାଇଛି। ଏହାଛଡ଼ା ନାବାଳକମାନଙ୍କ କ୍ଷେତ୍ରରେ ଅଭିଭାବକମାନେ ଅର୍ଥ ଫେରସ୍ତ ପାଇବା ପାଇଁ ଦାବି କରିପାରିବେ ବୋଲି କୁହାଯାଇଛି। ବେତନଭୋଗୀ କର୍ମଚାରୀଙ୍କ କ୍ଷେତ୍ରରେ ଆଦାୟ କରାଯାଇଥିବା କିମ୍ବା ମୂଳରୁ କଟିଥିବା ଟିକସକୁ ପାଇବା କ୍ଷେତ୍ରରେ ଓ ନାବାଳକମାନଙ୍କ ଆୟକୁ ପିତାମାତାଙ୍କ ଆୟ ସହ ହିସାବ କରି ଅନ୍ୟ କୌଣସି ବ୍ୟକ୍ତିଙ୍କ ନାମରେ ତାହା ଫେରସ୍ତ କରିବା ଲାଗି ମଧ୍ୟ ଆୟକର ନିୟମରେ ସଂଶୋଧନ କରାଯାଇଛି। ଭାରତୀୟ ରେଳବାଇ ପକ୍ଷରୁ ଅଗ୍ରିମ ଟିକେଟ୍ ବୁକିଂ ବ୍ୟବସ୍ଥା ଅର୍ଦ୍ଧାଧିକ ହ୍ରାସ କରାଯାଇଛି। ଏହା ପୂର୍ବରୁ 120 ଦିନ ଆଗରୁ ଟିକେଟ୍ ବୁକିଂ କରାଯାଉଥିବା ବେଳେ ଆଗାମୀ ନଭେମ୍ବର 1 ତାରିଖଠାରୁ 60 ଦିନ ଅର୍ଥାତ୍ 2 ମାସ ପୂର୍ବରୁ ଅଗ୍ରିମ ଟିକେଟ୍ ବୁକିଂ କରାଯାଇପାରିବ। ତେବେ ଚଳିତ ମାସ ଶେଷ ସୁଦ୍ଧା ଅଗ୍ରିମ ବୁକିଂ ହୋଇଥିବା ଟିକେଟ୍ଗୁଡ଼ିକ ବୈଧ ରହିବ। ଅନ୍ୟପକ୍ଷରେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପୂର୍ବରୁ ରହିଥିବା 365 ଦିନର ଅଗ୍ରିମ ବୁକିଂ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଲୋକପ୍ରିୟ ଅଭିନେତା ଦେବରାଜ ରାୟଙ୍କର ଗତକାଲି କୋଲକାତାର ଏକ ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କୁ 69 ବର୍ଷ ହୋଇଥିଲା। ବେଙ୍ଗଲି ସିନେମା ସମେତ ସେ ଦୂରଦର୍ଶନ ଓ ଆକାଶବାଣୀର ଜଣେ ଲୋକପ୍ରିୟ କଳାକାର ଥିଲେ। 1970 ସତ୍ୟଜିତ ରାୟଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପ୍ରତିଦ୍ୱନ୍ଦ୍ୱୀରୁ ସେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ମୃଣାଳ ସେନ୍ଙ୍କ ନିର୍ଦ୍ଦେଶିତ କୋଲକାତା 71 ଚଳଚ୍ଚିତ୍ରରେ ଦେବରାଜଙ୍କ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ସେ ତରୁଣ ମଜୁମଦାର, ବିଭୂତି ଲାହା ଏବଂ ତପନ ସିହ୍ନାଙ୍କ ଭଳି ପ୍ରସିଦ୍ଧ ନିର୍ଦ୍ଦେଶକଙ୍କ ସହ କାର୍ଯ୍ୟ କରିଥିଲେ। କୋଲକାତା ଦୂରଦର୍ଶନରେ ଶ୍ରୀ ରାୟ ଜଣେ ଲୋକପ୍ରିୟ ସମ୍ବାଦ ପାଠକ ଥିଲେ। ଆକାଶବାଣୀ କୋଲକାତାରେ ମଧ୍ୟ ସେ ଅନେକଗୁଡ଼ିଏ ନାଟକରେ ଅଂଶଗ୍ରହଣ କରିଥିଲେ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି, ଆକ୍ରମଣରେ ହମାସର ମୁଖ୍ୟ କୁହାଯାଉଥିବା ସିନାୱାର୍ର ମୃତ୍ୟୁ ଘଟିଛି। ସେ କହିଛନ୍ତି, ଗାଜାରେ ଚାଲିଥିବା ଇସ୍ରାଏଲ୍ର ଯୁଦ୍ଧ ଶେଷ ହୋଇନାହିଁ। ଏପର୍ଯ୍ୟନ୍ତ ହମାସ ପକ୍ଷରୁ ସିନାୱାର୍ର ମୃତ୍ୟୁ ନେଇ କୌଣସି ସ୍ୱଷ୍ଟୀକରଣ ମିଳିନାହିଁ। ତେବେ ତା'ର ମୃତ୍ୟୁ ନେଇ ଇସ୍ରାଏଲ୍ର ବନ୍ଧକ ପରିବାରଗୁଡ଼ିକୁ ଅବଗତ କରାଇବା ଲାଗି ଶ୍ରୀ ନେତନ୍ୟାହୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଇସ୍ରାଏଲ୍ ସେନା ଗାଜାରେ ଆକ୍ରମଣ ପରେ ସିନାୱାର୍ ସହିତ ଅନ୍ୟ 3 ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ସୂଚନା ଅନୁଯାୟୀ ସିନାୱାର୍ ହମାସର ରାଜନୈତିକ ବ୍ୟୁରୋର ମୁଖ୍ୟ ଥିଲା। ଇସ୍ମାଇଲ୍ ହାନିଏ ପରେ ସେ ହମାସର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା। ଚଳିତ ବର୍ଷ ଜୁଲାଇ ମାସରେ ତେହେରାନରେ ହାନିଏର ଆକ୍ରମଣରେ ମୃତ୍ୟୁ ଘଟିଥିଲା। କିଛି ସପ୍ତାହ ପୂର୍ବରୁ ଇସ୍ରାଏଲ୍ ପକ୍ଷରୁ ଲେବାନନରେ ହୋଇଥିବା ଆକ୍ରମଣରେ ହିଜବୁଲାର ପ୍ରମୁଖ ହସନ ନସରୁଲ୍ଲାର ମଧ୍ୟ ମୃତ୍ୟୁ ଘଟିଥିଲା। ଇତିମଧ୍ୟରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ କହିଛନ୍ତି, ସିନାୱାର୍ର ମୃତ୍ୟୁ ପରେ ଗାଜାରେ ଯୁଦ୍ଧ ଶେଷ କରିବା ଲାଗି ପ୍ରୟାସ କରାଯିବ। ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା 3-ଟିକିଆ ଟେଷ୍ଟ ସିରିଜ୍ର ପ୍ରଥମ ଟେଷ୍ଟ ମ୍ୟାଚ୍ର ଆଜି ତୃତୀୟ ଦିନରେ ନ୍ୟୁଜିଲାଣ୍ଡ 180 ରନ୍ରୁ ବ୍ୟାଟିଂ ଜାରି ରଖିବ। ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ଭାରତଠାରୁ 134 ରନ୍ ଆଗରେ ରହିଛି। ଗତକାଲି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ତା'ର ପ୍ରଥମ ଇନିଂସରେ 3 ୱିକେଟ୍ରେ 180 ରନ୍ ସଂଗ୍ରହ କରିଛି। ସାଫ୍ ମହିଳା ଫୁଟବଲ ଚମ୍ପିୟନ୍ସିପ୍ରେ ଗ୍ରୁପ୍ ଏ ର ଏକ ମ୍ୟାଚ୍ରେ ଭାରତ ପାକିସ୍ତାନକୁ 5-2 ଗୋଲ୍ରେ ପରାସ୍ତ କରିଛି। ନେପାଳର କାଠମାଣ୍ଡୁସ୍ଥିତ ଦଶରଥ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ 5 ଥରର ଚମ୍ପିୟନ୍ ଭାରତ ଖେଳର ଅର୍ଦ୍ଧାଧିକ ସମୟ ସୁଦ୍ଧା 4-1 ଗୋଲ୍ରେ ଆଗରେ ରହିଥିଲା। ଆଇସିସି ମହିଳା ଟି20 ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ଫାଇନାଲ୍କୁ ଉନ୍ନୀତ ହୋଇଛି। ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଗତକାଲି ଅନୁଷ୍ଠିତ ପ୍ରଥମ ସେମିଫାଇନାଲ୍ରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ୱିକେଟ୍ ବିନିମୟରେ 134 ରନ୍ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା 2 ଓଭର ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଆଜି ଭାରତୀୟ ସମୟ ସନ୍ଧ୍ୟା 7:30ରେ ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।